শ্রোতা বন্ধু, আজ আমি জনহিতবাণী মাধ্যমে রাজ্য সরকারঙ্ক দ্বারা নূয় করে আরম্ভ হয়েছিবা আশীর্বাদ যোজনা সম্পর্কে সবিশেষ বিবরণী জানিবা। এই বিবরণী প্রদান করিবা পাই আম পাখরে আজ উপস্থিত অছন্তি ওড়িশা রাজ্য শিশু অধিকার সুরক্ষা আয়োগর মাননীয় অধ্যক্ষ সুশ্রী সন্ধ্যাবতী প্রধান। ম্যাডাম নমস্কার, আমার জনহিতবাণীকে আপনার বহুত বহুত শুভেচ্ছা, শুভকামনা এবং স্বাগত। ম্যাডাম, আপনার অতীতরু আজ পর্যন্ত শিশুমানঙ্কর অধিকারকু সুরক্ষা দেবা পাই অনেক সফল পদক্ষেপ নেই প্রশংসার অধিকারিণী হয়েছন্তি। সাম্প্রতিক পরিস্থিতিরে রাজ্য সরকার আশীর্বাদ যোজনা নামে যে নূতন যোজনা আরম্ভ করেছন্তি সে বিষয়ে কোন কহিবাকু চাইবে ম্যাডাম?
ମୁଁ ସର୍ବପ୍ରଥମେ ଆଶୀର୍ବାଦ ଯୋଜନା ସମ୍ପର୍କରେ କହିବା ପାଇଁ ଏଠାରେ ମୋତେ ଆମନ୍ତ୍ରିତ କରାଯାଇଥିବାରୁ ମୁଁ ଜନହିତ ବାଣୀରେ ଏବଂ CFIR ଧନ୍ୟବାଦ ଜଣାଉଛି। ଏହି ଆଶୀର୍ବାଦ ଯୋଜନା ଏକ ଐତିହାସିକ ପଦକ୍ଷେପ ରାଜ୍ୟ ସରକାରଙ୍କର ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କର, ମୁଁ ତାଙ୍କୁ ମଧ୍ୟ ଧନ୍ୟବାଦ ଜଣାଇବି। ଏହି COVID-19 ଭଳି ଏକ ମହାମାରୀ ସମୟରେ ଯେଉଁ ପିଲାମାନେ ଅନାଥ ହୋଇଯାଇଛନ୍ତି, ସେହି ପିଲାମାନଙ୍କ ପାଇଁ ତାଙ୍କର ଶିକ୍ଷା, ସ୍ୱାସ୍ଥ୍ୟ, ତାଙ୍କର ରକ୍ଷଣାବେକ୍ଷଣ ଏବଂ ଏସବୁ କଥାକୁ ସୁନିଶ୍ଚିତ କରିବା ପାଇଁ ସରକାରଙ୍କର ଏହି ଆଶୀର୍ବାଦ ଯୋଜନା ଘୋଷଣା କରିଛନ୍ତି। ସେଥିପାଇଁ ମୁଁ ମଧ୍ୟ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷ ଭାବରେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇବା ସହିତ ଆଉ ସମସ୍ତଙ୍କୁ ମଧ୍ୟ ନିବେଦନ କରୁଛି, ଏହି ସ୍କିମ୍ ବିଷୟରେ ସମସ୍ତେ ଯେମିତି ଅବଗତ ହେବେ ଏବଂ ତାର ଫାଇଦା ଉଠାଇବେ। ଏଇ ଯେଉଁ ସ୍କିମ୍ରେ ରହିଛି, ଯେଉଁ ପିଲାମାନେ ସେମାନଙ୍କ ପିତାମାତା କିମ୍ବା ପରିବାରର ମୁଖ୍ୟ ରୋଜଗାର କରୁଥିବା ବ୍ୟକ୍ତିଙ୍କୁ April 1, 2020 କିମ୍ବା ତାପରେ COVID-19 ଯୋଗୁଁ ହରାଇଲେ ସେମାନେ ଏହି ଯୋଜନା ଅଧୀନରେ ରହିପାରିବେ। ପିତାମାତାଙ୍କ ମୃତ୍ୟୁ ପରେ ଯେଉଁ ପରିବାର ସଦସ୍ୟମାନେ ପିଲାମାନଙ୍କ ଦାୟିତ୍ୱ ଗ୍ରହଣ କରିଛନ୍ତି, ସେହି ସଦସ୍ୟଙ୍କ ବ୍ୟାଙ୍କ ଆକାଉଣ୍ଟରେ ମାସିକ 2500 ଜମା କରାଯିବ। ଏହି ସହାୟତା ଶିଶୁକୁ 18 ହେବା ପର୍ଯ୍ୟନ୍ତ କିମ୍ବା ଶିଶୁକୁ କେହି ପୋଷ୍ୟପୁତ୍ର ଭାବରେ ଗ୍ରହଣ କରିବା ପର୍ଯ୍ୟନ୍ତ ଜାରି ରହିବ। ପିଲାମାନେ ମଧ୍ୟ BSKY ଅଧୀନରେ ମାଗଣା ଚିକିତ୍ସା ପାଇବେ ଏବଂ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ମଧ୍ୟ ଅନ୍ତର୍ଭୁକ୍ତ ହୋଇପାରିବେ। ପିତାମାତାଙ୍କ ମୃତ୍ୟୁ ପୂର୍ବରୁ ଶିଶୁ ଯେଉଁ ବିଦ୍ୟାଳୟରେ ଅଧ୍ୟୟନ କରୁଥିଲା ସେହି ବିଦ୍ୟାଳୟରେ ଅଧ୍ୟୟନ ଜାରି ରଖିପାରିବେ। ତଥାପି ଯଦି ଶିଶୁର ଦାୟିତ୍ୱ ଗ୍ରହଣ କରିଥିବା ସମ୍ପର୍କୀୟ ଅନ୍ୟ କୌଣସି ସ୍ଥାନରେ ରୁହନ୍ତି, ତେବେ ସେହି ସ୍ଥାନରେ ବିଦ୍ୟାଳୟର ବ୍ୟବସ୍ଥା ମଧ୍ୟ କରାଯିବ। ଯଦି ଆବଶ୍ୟକ ହୁଏ ତେବେ ସରକାର ଆଦର୍ଶ ବିଦ୍ୟାଳୟ କିମ୍ବା କେନ୍ଦ୍ରୀୟ ବିଦ୍ୟାଳୟରେ ଆଡମିସନ୍ ପାଇବାରେ ସାହାଯ୍ୟ କରିପାରିବେ। ଯଦି ଶିଶୁର ସମ୍ପର୍କୀୟ ତାଙ୍କୁ ଅନ୍ୟ କିଛି ବିଦ୍ୟାଳୟରେ ଭର୍ତ୍ତି କରିବାକୁ ଚାହାନ୍ତି, ତେବେ ଜିଲ୍ଲା କଲେକ୍ଟର ଶିକ୍ଷା ଅଧିକାର ଆଇନ ଅନୁଯାୟୀ ସମସ୍ତ ସହାୟତା ପ୍ରଦାନ କରିବେ ଏବଂ ଯେଉଁ ପିଲାମାନେ ଉଚ୍ଚଶିକ୍ଷା ଗ୍ରହଣ କରିବା ପାଇଁ ଯୋଗ୍ୟ ହୋଇଥିବେ ସେହି ପିଲାମାନେ ଗ୍ରୀନ୍ ପ୍ୟାସେଜ୍ ଯୋଜନା ଅଧୀନରେ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ସହାୟତା ପାଇପାରିବେ। ଏହା ବ୍ୟତୀତ ଯଦି ଶିଶୁର ଦାୟିତ୍ୱ ଗ୍ରହଣ କରିଥିବା ସମ୍ପର୍କୀୟ ପ୍ରଧାନମନ୍ତ୍ରୀ ଆବାସ କିମ୍ବା ବିଜୁ ପକ୍କା ଘର ଯୋଜନା ଅଧୀନରେ ଘର ପାଇବାକୁ ଯୋଗ୍ୟ ହୁଅନ୍ତି, ତେବେ ତାଙ୍କୁ ମଧ୍ୟ ଆବଣ୍ଟନ କରାଯାଇପାରିବ। ସମ୍ପର୍କୀୟ ତାଙ୍କ ଯୋଗ୍ୟତା ଅନୁଯାୟୀ ଅନ୍ୟ ଯେକୌଣସି ଯୋଜନା ଅଧୀନରେ ମଧ୍ୟ ଅନ୍ତର୍ଭୁକ୍ତ ହୋଇପାରିବେ। ଜିଲ୍ଲାର ଶିଶୁ କଲ୍ୟାଣ କମିଟି, ସ୍ଥାନୀୟ ତହସିଲଦାର ଏବଂ ପୋଲିସ ସହିତ ଶିଶୁମାନଙ୍କର ସମ୍ପତ୍ତି ସୁରକ୍ଷା ପାଇଁ ସମନ୍ୱୟ ରକ୍ଷା କରିବ। ପିଲାମାନେ ଆବଶ୍ୟକ ହେଲେ ବିଜୁ ଶିଶୁ ସୁରକ୍ଷା ଯୋଜନା ଏବଂ ନାବାଳକ ଜଷ୍ଟିସ୍ ପାଣ୍ଠିରୁ ଆର୍ଥିକ ସହାୟତା ପାଇପାରିବେ। ତଥାପି ଯଦି କୌଣସି ଶିଶୁ ସମ୍ପର୍କୀୟଙ୍କ ସହିତ ରହନ୍ତି ନାହିଁ ଏବଂ ଶିଶୁ ଯତ୍ନ ଅନୁଷ୍ଠାନ ରୁହନ୍ତି, ତେବେ ସେ 18 ବୟସ ହେବା ପର୍ଯ୍ୟନ୍ତ ପ୍ରତିମାସରେ 1000 ଚକ୍ରବୃଦ୍ଧି ସୁଧ ହାରରେ ଜମା କରାଯିବ। ଯଦି କୌଣସି ଶିଶୁ ତାଙ୍କ ପିତା କିମ୍ବା ମାତାଙ୍କ ମଧ୍ୟରୁ ଜଣଙ୍କୁ ହରାଇଛନ୍ତି, ଯିଏକି ପରିବାରର ଏକମାତ୍ର ରୋଜଗାରକ୍ଷମ ସଦସ୍ୟ ଥିଲେ ଏବଂ ବର୍ତ୍ତମାନ ନିଜ ବଞ୍ଚିଥିବା ପିତା କିମ୍ବା ମାତାଙ୍କ ପାଖରେ ରହୁଛନ୍ତି, ତେବେ ଶିଶୁର ରକ୍ଷଣାବେକ୍ଷଣ ପାଇଁ ତାଙ୍କୁ ମାସକୁ 1500 ପ୍ରଦାନ କରାଯିବ। ଏହି ରାଶି ତାଙ୍କ ବଞ୍ଚିଥିବା ପିତା କିମ୍ବା ମାତାଙ୍କ ଆକାଉଣ୍ଟରେ ଜମା ହେବ। ଏହା ବ୍ୟତୀତ ଯଦି ବଞ୍ଚିଥିବା ଲୋକ ଜଣଙ୍କ ମାତା, ତେବେ ସେ ମଧ୍ୟ ମଧୁବାବୁ ପେନ୍ସନ୍ ପାଇବାକୁ ହକଦାର ହେବେ। ଏଇ ଯେଉଁ ଯୋଜନା ସମ୍ପର୍କରେ ଆପଣମାନେ ସମସ୍ତେ ଜାଣି ରଖିବେ, ଏବଂ ଆକୁ ମଧ୍ୟ ଆହୁରି ପ୍ରଚାର ପ୍ରସାର କରାଗଲେ ଅଧିକ ମାତ୍ରାରେ ସମସ୍ତେ ବେନିଫିଟ୍ ପାଇପାରିବେ ବା ଏ ଯୋଜନାର ଉପଭୋକ୍ତା ହୋଇପାରିବେ। ଧନ୍ୟବାଦ।
ଧନ୍ୟବାଦ ମ୍ୟାଡ଼ାମ। ଆପଣ ନିଜର ବ୍ୟସ୍ତ ବହୁଳ ସମୟ ମଧ୍ୟରୁ କିଛି ସମୟ ଦେଇ ଆମ ଶ୍ରୋତା ବନ୍ଧୁମାନଙ୍କୁ ଆଶୀର୍ବାଦ ଯୋଜନା ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିବାରୁ ଆମେ ଆପଣଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିବା ସହିତ ଆପଣଙ୍କର ସୁଦୀର୍ଘ ନିରାମୟ ଜୀବନ କାମନା କରି ଆପଣଙ୍କୁ ମେଲାଣି ଦେଉଛୁ। ଧନ୍ୟବାଦ ମ୍ୟାଡ଼ାମ। ପ୍ରିୟ ଶ୍ରୋତା ବନ୍ଧୁ, ଆପଣ ଶୁଣୁଥିଲେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ମାନନୀୟ ଅଧ୍ୟକ୍ଷା ସୁଶ୍ରୀ ସନ୍ଧ୍ୟାପତି ପ୍ରଧାନଙ୍କ ମୁଖରୁ ଆଶୀର୍ବାଦ ଯୋଜନା ସମ୍ପର୍କରେ ବିସ୍ତୃତ ତଥ୍ୟ। ଯଦି ଆପଣ ଏହି ଯୋଜନା ବିଷୟରେ ଆଉ କିଛି ତଥ୍ୟ ଜାଣିବା ପାଇଁ ଚାହାନ୍ତି କିମ୍ବା ଏହି ଯୋଜନାର ଲାଭ ଉଠାଇବା ପାଇଁ ଚାହାନ୍ତି, ତେବେ ଆପଣଙ୍କର ମୋବାଇଲରେ 3 ଦବାଇ ନିଜର ଅନୁରୋଧ କିମ୍ବା ମତାମତ ରେକର୍ଡିଂ କରି ଆମ ପାଖକୁ ପଠାଇ ଦିଅନ୍ତୁ। ଆମେ ଏହାର ସମାଧାନ ଦିଗରେ ତୁରନ୍ତ ପଦକ୍ଷେପ ନେବୁ। ଧନ୍ୟବାଦ।